ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜର 3,659 ପ୍ରାଥମିକ ସ୍କୁଲକେ ମିଲ୍ବା ଇଣ୍ଟର୍ନ ସେବା ଆଉ 863 ସ୍କୁଲନ ଅଟଲ ଟିଙ୍କରିଂ ଲ୍ୟାବ୍ ଖୋଲାଯିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। 2025-26 ବଜେଟ୍ଥି ରାଜ୍ୟକେ ମିଳିଥିବା ଅନୁଦାନ ବାବଦେ ଗଲାକାଲି ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଇ ବଜେଟ୍ଥି ଜାତୀୟ ଦକ୍ଷତା ଉତ୍କର୍ଷ ପ୍ରତିଷ୍ଠା, 100 ଷ୍ଟାର୍ଟଅପ୍ ପ୍ରତିଷ୍ଠା, ରାଜ୍ୟ ଶିକ୍ଷା ଓ ଦକ୍ଷତା ବିକାଶର ଗତି ବଢ଼ାବା। କେନ୍ଦ୍ର ବଜେଟ୍ନୁ ଓଡ଼ିଶାକେ ଐତକା ଲାଭ ମିଳିବା ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ବିକାଶ ଲକ୍ଷ୍ୟ ପୂରଣ ହେବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ମୁଁ ଯେତିକି ବଜେଟ୍କୁ ପଢ଼ିକି ସମୀକ୍ଷା କରିପାରିଛି, ଆହୁରି ବାକି ଅଛି, ତାପରେ ବି ଯେତିକି ମୁଁ ବୁଝିଛି, ଗୋଟେ କପା ଉତ୍ପାଦନ ପାଇଁ ଗୋଟେ ମିଶନ କରାଯାଇଛି, ମିଶନ ଫର କଟନ ପ୍ରଡକ୍ଟିଭିଟି। ମୁଁ ଭାବୁଛି ଆମ ରାଜ୍ୟର କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ସୋନପୁର ଓ ବରଗଡ଼ ଭଳିଆ ଜିଲ୍ଲା ଏହାର ସବୁଠୁ ଅଧିକା ଲାଭ ପାଇବେ।
ଓଡ଼ିଶାନ ରେଲ କ୍ଷେତ୍ର ଲାଗି କେନ୍ଦ୍ରୀୟ ବଜେଟ୍ଠି 10,599 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସାମ୍ବାଦିକ ସମ୍ମିଳନୀ ଜରିଏ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଓଡ଼ିଶାନ 78,000 କୋଟି ଟଙ୍କା ନୁ ଅଏତକା ଟଙ୍କା ରେଲ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଓଡ଼ିଶାନ 59 ଷ୍ଟେସନକେ ଅମୃତ ଷ୍ଟେସନ ହିସାବେ ବିକଶିତ କରାଯିବା। ସେନ୍ତା ଓଡ଼ିଶାର ଭିନ୍ ଭିନ୍ ଷ୍ଟେସନ ସହିତ ସମ୍ବଲପୁର ଷ୍ଟେସନର ବିକାଶ ଲାଗି କେନ୍ଦ୍ର ସରକାର 348 କୋଟି ଟଙ୍କା ମଞ୍ଜୁର କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଉ ହସ୍ପିଟାଲନ 500 ଶଯ୍ୟାର ଗୋଟିଏ ଟ୍ରମା କେନ୍ଦ୍ର ସ୍ଥାପନା କରାଯିବା। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନାଥି ଇ ଟ୍ରମା ସେଣ୍ଟର ପ୍ରତିଷ୍ଠା ହେବା। ଏଥିଲାଗି କେନ୍ଦ୍ର ସରକାର 60% ଆଉ ରାଜ୍ୟ ସରକାର 40% ଅର୍ଥ ବିନିଯୋଗ କରିବେ। କଟକ ଏସ୍ସିବି ମେଡିକାଲ କଲେଜର ଟ୍ରମା ସେଣ୍ଟର ଖୋଲିବାର ଲାଗି ଗଲା ଜୁଲାଇ ମାସ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସମ୍ବଲପୁରନ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ହୋଇଯାଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନଥି ଆଇବା 7 ତାରିଖନୁ ସମ୍ବଲପୁରନୁ କୋଲକାତା କାମାକ୍ଷାକେ ଇ ଯାତ୍ରା ମୂଲ ହେବା। ବୈଠକଥି ଅଧ୍ୟକ୍ଷତା କରିକରି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ଇବାବ୍ଦେ ସୂଚନା ଦେଇଛନ୍। ଆଜି ବିଶ୍ୱ କର୍କଟ ଦିବସ। ମିଲିତ ଆନ୍ତର୍ଜାତୀୟ କର୍କଟ ରୋଗ ନିୟନ୍ତ୍ରଣ ସଂଘ ତରଫୁ ଫି ବଛର ଆଜି ଦିନକେ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ବାବଦେ ଲୋକମାନଙ୍କୁ ଜନାବାର ସହିତ ଏହି ରୋଗର ମାରାତ୍ମକ ପ୍ରଭାବ ବାବଦେ ଲୋକ ସଚେତନ କରିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ କର୍କଟ ଦିବସର ବାର୍ତ୍ତା ହେଉଛି, ନିଜର ଦକ୍ଷତା ଆର୍ ସମ୍ମିଳିତ ଚେରେଷ୍ଟା ସାହାଯ୍ୟ କ୍ୟାନ୍ସରକେ ରୋକାଯାଇ ପାର୍ବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ରାଜା ଆର୍ତତ୍ରାଣ ହାଇସ୍କୁଲ ପଡ଼ିଆଠାରେ 18 ଖଡ଼ିଆଲ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯୋଗ ଦେଇକରି ଖଡ଼ିଆଲ ମହୋତ୍ସବ ପ୍ରଦର୍ଶିତ ହେଉଥିବା ସାହିତ୍ୟ, ସଂସ୍କୃତି ଆର୍ ସାଂସ୍କୃତିକ ପରିବେଷନର ଗୋଟିଏ ପରିଚୟ ଆଏ ବୋଲି କହିଥିଲେ। ଇତାର ଆଗନୁ ବିଜୟ ମଶାଲ ଋଷି ପୀଠରୁ ବାହାରିକରି ସହର ବୁଲିଥିଲା। ଆଇବା 15-25 ତାରିଖ ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ହକି ପ୍ରୋ ଲିଗ୍ର ପୁରୁଷ ଆର୍ ମହିଳା ବର୍ଗର ମ୍ୟାଚ୍ ଖେଳାଯିବା। ଇ ଲିଗ୍ଥି ଭାରତୀୟ ପୁରୁଷ ଦଲ ଇଂଲଣ୍ଡ, ସ୍ପେନ୍, ଜର୍ମାନୀ, ଆୟାର୍ଲାଣ୍ଡ ସାଙ୍ଗେ ଖେଳବା। ସେନ୍ତା ମହିଳା ଦଲ ଜର୍ମାନୀ, ଇଂଲଣ୍ଡ, ନେଦରଲ୍ୟାଣ୍ଡ ଆର୍ ସ୍ପେନ୍କେ ଭେଟ୍ବା। ଦର୍ଶକମାନଙ୍କ ଲାଗି ହକି ଇଣ୍ଡିଆ ତରଫୁ ମାହାଲିଆ ଟିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ସୂଚନା ଦେଇଛନ୍। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଆଇବା 9 ତାରିଖ ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଅଫ୍ଲାଇନ୍ଥି ଟିକେଟ୍ ବିକ୍ରି ଆଇବା ବୁଧବାରନୁ ମୂଲ ହେବା। ଅନ୍ଲାଇନ୍ଥି 4,000 ଅଏତକା ଟିକେଟ୍ କିଣିଥିବା ଦର୍ଶକ ଆଇବା 7-9 ତାରିଖ ଭିତରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲ୍ ନାହିଁ ତ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଧାରି ହୋଇଥିବା କାଉଣ୍ଟର୍ନୁ ଟିକେଟ୍ ସଂଗ୍ରହ କରିପାରିବେ। ରାଜ୍ୟ ବଢୁଛେ ତାତି। ଆଇବା 4-5 ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଗୋଟେ ଯୁଡ଼େ ଜାଗାକେ ଛାଡ଼ିକରି ବାକି ଜାଗାମାନଙ୍କେ ଦିନର ସବୁନୁ ଜହ ତାପମାତ୍ରା 33 ଡିଗ୍ରୀ ଉପରେ ଥିଲା। ଗଲାକାଲି ପାରଳାଖେମୁଣ୍ଡିନ ସବୁନୁ ଜହ ତାତି 36.6 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରନ 36, ସୁନ୍ଦରଗଡ଼ନ 35.4, ସମ୍ବଲପୁରନ 35.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବାକାଲି ରାଜ୍ୟର 7 ଜିଲ୍ଲାନ ବହଲିଆ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।